ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାତି ହୋଇଥିବା କ୍ୟାବିନେଟ୍ ବୈଠକଟି 4,286 କୋଟି ଟଙ୍କା ଖର୍ଚ୍ଚାତି ଓଡ଼ିଶାର 2 ରେଲ୍ ପ୍ରକଳ୍ପକେ ମଞ୍ଜୁରୀ ମିଳିଛି। 138 କିଲୋମିଟର ଲମ୍ବା ବରଗଡ଼ ରୋଡ୍, ନୂଆପଡ଼ା ରୋଡ୍, ନୂଆ ରେଲ୍ ଲାଇନ୍ ଆର୍ 37 କିଲୋମିଟର ଲମ୍ବା ସୁନ୍ଦରଗଡ଼ର ସରଡେଗା ଆର୍ ଛତିଶଗଡ଼ର ଭାଲୁମୁରା ଡବଲ ରେଲ୍ ଲାଇନ୍କେ ମଞ୍ଜୁରୀ ଦିଆଯାଇଛି ବୋଲି କେନ୍ଦ୍ର ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍। ରାଜ୍ୟ ଲାଗି ଏହି 2 ପ୍ରକଳ୍ପ ମଞ୍ଜୁରୀ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆର୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍। ଦୁର୍ନୀତି ବିରୋଧର କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା, ଜଳସମ୍ପଦ ବିଭାଗକେ ପୂରା ଦୁର୍ନୀତିମୁକ୍ତ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଆର୍ ବିଭାଗୀୟ ମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଗୃହନ ଜଳସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖିକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବାରକେ ନିଷ୍ପତ୍ତି ନେଇଛନ୍। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାତି ଲୋକସେବା ଭବନର ଅବକାରୀ ମାମଲାର ସମୀକ୍ଷା ଲାଗି ଗୋଟିଏ ସମନ୍ୱୟ ବୈଠକ ଗଲାକାଲି ହୋଇଯାଇଛି। ଏଥି ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଅବକାରୀ ବିଭାଗର କାର୍ଯ୍ୟକଳାପ ବାବଦେ ଜଣାଇଥିଲେ। ଅବକାରୀ ବିଭାଗକେ ଐତକା ସୁବ୍ୟବସ୍ଥିତ କରବାର, ମାନବ ସମ୍ଭଳ ବଢ଼ାବାର ଉପରେ ଆଲୋଚନା ହୋଇଥିଲା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାତି ଲୋକସେବା ଭବନର ବାଣିଜ୍ୟ ଓ ପରିବହନ ବିଭାଗ ତରଫ ସଡ଼କ ସୁରକ୍ଷା ବାବଦେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ଗଲାକାଲି ହୋଇଯାଇଛି। ସଡ଼କ ଦୁର୍ଘଟଣା ହେଲେ ଦୁର୍ଘଟଣାଗ୍ରସ୍ତଙ୍କ ପାଖେ ଜଲ୍ଦି ପହଞ୍ଚିକରି ସାହାଯ୍ୟ କରିବାର ଦରକାର ରହିଛି। ଏଥିଲାଗି ଆମ୍ବୁଲାନ୍ସ, ପୁଲିସ୍ ଟିମ୍, ଅଗ୍ନିଶମ ବ୍ୟବସ୍ଥା କ୍ରିୟାଶୀଳ ହୋଇକରି କାମ କରିବାର ଦରକାର ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସଡ଼କ ସୁରକ୍ଷା ପଦକ୍ଷେପ ନେବାର ଦିଗେ ଦେଶେ ଓଡ଼ିଶା 1 ଠାନ୍ ହାସଲ କରିଛି। ଦିଲ୍ଲୀନ ଫିକି ତରଫ ହୋଇଥିବା 6 ସଡ଼କ ସୁରକ୍ଷା ସମାରୋହଟି କେନ୍ଦ୍ର ପରିବହନ ଆଉ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ଘୋଷଣା କରିବା ସହିତ ଓଡ଼ିଶାକେ ପୁରସ୍କୃତ କରିଛନ୍। ଓଡ଼ିଶା ତରଫ ଯୁଗ୍ମ ପରିବହନ କମିଶନର ପ୍ରଦୀପ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କନୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ସାଧାରଣ ନିର୍ବାଚନଟି ପୁଲିଂ ଅଧିକାରୀ ଭାବେ କାମ କରିଥିବା ସରକାରୀ ଅଧିକାରୀ ଆର୍ ଶିକ୍ଷକମାନଙ୍କ ଟିଏଡିଏ ଆବେଦନ ସମୀୟାକେ ବଢ଼ାଯାଇଛି। ଆଗନୁ ଜୁଲାଇ 31 ତାରିଖ ଶେଷ ତାରିଖ ଥିବାର ବେଳେ ଏଚ୍ଏନ୍ଇ ସମୀୟା ଅଗଷ୍ଟ 31 ତାରିଖ ତକ ବଢ଼ାଯାଇଛି ବୋଲି ଗୃହ ବିଭାଗ ତରଫ ସବୁ ବିଭାଗକେ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ତରଫ ହୋଇଥିବା ଓଡ଼ିଶା ସିଭିଲ୍ ସର୍ଭିସ 2022 ମୁଖ୍ୟ ଲିଖିତ ପରୀକ୍ଷାଫଳ ବାହାରିଛି। ଏଥି 1367 ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍। ପାସ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ଆଇବା ସେପ୍ଟେମ୍ବର 9 ତାରିଖରୁ ସାକ୍ଷାତକାର ପରୀକ୍ଷା ଆର୍ ସେମାନଙ୍କର ପ୍ରମାଣପତ୍ର ଯାଞ୍ଚ କରାଯିବା, ଏତା ଋତୁରୁ ଚୂଡ଼ାନ୍ତ ମେଧା ତାଲିକା ବାହାର କରାଯିବା ବୋଲି ଓପିଏସ୍ସି ତରଫ ସୂଚନା ମିଳିଛି। ରାଜ୍ୟର ସାତକୋଶିଆ ଅଭୟାରଣ୍ୟ ବହୁତ ଜଲ୍ଦି ବ୍ୟାଘ୍ର ପ୍ରକଳ୍ପ ମୁହଲେବା, ଏଥିଲାଗି ଜଙ୍ଗଲ ବିଭାଗ ତରଫ ଗୋଟିଏ 5 ଯୋଜନାର ବ୍ଲୁ ପ୍ରିଣ୍ଟ ତିଆରି କରାଯାଇଛି। ମହାରାଷ୍ଟ୍ର ଆର୍ ମଧ୍ୟପ୍ରଦେଶରୁ 5 ଭିତରେ ପାଖାପାଖି 16 ବାଘ ସାତକୋଶିଆକେ ଅଣାଯିବା। ଏଥିଲାଗି ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା ଅନୁମୋଦନ ଦେଇଥିବାର ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍। ଆଜ୍ ଜାତୀୟ କ୍ରୀଡ଼ା ଦିବସ। ଜାତୀୟ ଖେଲ୍ ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କୁ ସମ୍ମାନ ଜଣାଇକରି ଫି ବଛର ଆଜିର ଦିନକେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ତିନିଥର ଲଗାତାର ଭାରତ 1928, 1932, 1936 ମସିହାତି ଅଲମ୍ପିକ୍ନ ଜିତିଥିଲା। 1936 ମସିହାତି ବର୍ଲିନ୍ ହୋଇଥିବା ହକି ଖେଲ୍ ଦେଖିକରି ହିଟଲର ଆଶ୍ଚର୍ଯ୍ୟ ହେବାର ସହିତ ଜର୍ମାନୀର ନାଗରିକ ହେବାର ଲାଗି ଧ୍ୟାନଚାନ୍ଦଙ୍କୁ ଅନୁରୋଧ କରିଥିଲେ। 1926 ମସିହାରୁ 1948 ମସିହା ଭିତରେ ବିପକ୍ଷ ଦଳମାନଙ୍କୁ ମେଜର ଧ୍ୟାନଚାନ୍ଦ 400 ଅତକା ଗୋଲ୍ ଦେଇଥିଲେ। ଲୋକମାନଙ୍କ ଭିତରେ ଖେଲ୍ ଲାଗି ସଚେତନ କରବାରକେ 2012 ମସିହାରୁ ଆଜିର ଦିନେ ମେଜର ଧ୍ୟାନଚାନ୍ଦଙ୍କ ସ୍କୃତି ସାରା ଦେଶେ ଏହି ଦିବସ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କର ବାର୍ତ୍ତାତି କହିଛନ୍ତି ଯେ କ୍ରୀଡ଼ା ସଂସ୍କୃତିର ବିକାଶ ଆଉ ଯୁବ କ୍ରୀଡ଼ାବିତ୍ମାନଙ୍କୁ ଗଢ଼ବାର ଲାଗି ଓଡ଼ିଶା ପ୍ରତିଶ୍ରତିବଦ୍ଧ। ରାଜ୍ୟ ବାର୍ଡ ଫ୍ଲୁକେ ପ୍ରତିହତ କରିବାର ଲାଗି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ ତରଫ ଭିନ୍ନ ପଦକ୍ଷେପ ନିଆଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ସେ କହିଛନ୍ ଯେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର କେହି ଲୋକର୍ଣ୍ଣ ବାର୍ଡ ଫ୍ଲୁ ଚିହ୍ନଟ ନାହିଁ, ସେଥିଲାଗି ନାଇଁ ଡରବାରକେ ଲୋକ ମନ୍ତ୍ରୀ ଅନୁରୋଧ କରିଛନ୍। ପୂର୍ବ କେନ୍ଦ୍ରୀୟ ଆଉ ଉତ୍ତର ବଙ୍ଗୋପସାଗର ଆଉ ତାର ଆଖପାଖର ଇଲାକାନ ଆଜି ଗୋଟିଏ ଲଘୁଚାପ ସୃଷ୍ଟି ହୋଇପାରେ। ଏତାର ପ୍ରଭାବତି ଆଇବା 3 ତକ ରାଜ୍ୟ ଜବର ବର୍ଷା ହେବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଆଜ୍ ସମ୍ଭଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ନୂଆପଡ଼ା, କଲାହାଣ୍ଡି ଆର୍ ସୁନ୍ଦରଗଡ଼ ଜିଲ୍ଲାନ ଜବର ବର୍ଷା ହେବା ବୋଲି ବିଭାଗ ତରଫ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। এচনির আঞ্চলিক খবর ইনু শেষ এলা। আরবেলার আঞ্চলিক খবর শুনিপারবে রাতের 7:02। জুহার।